ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ନମସ୍କାର ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମେ ଜେନେଟିକ୍ ବିଷୟରେ ଆଲୋଚନା କରିବା। ଅନିୟନ୍ତ୍ରିତ ଜୀବକୋଷ ବିକାଶ ଯୋଗୁଁ କର୍କଟ ରୋଗ ହୁଏ। ସାଧାରଣ ଜୀବକୋଷକୁ କର୍କଟ ଜୀବକୋଷରେ ପରିଣତ କରିବା ନିମନ୍ତେ ଜିନ୍ମାନେ ଦାୟୀ, ଯେଉଁମାନଙ୍କ ଦ୍ୱାରା ଜୀବକୋଷର ବୃଦ୍ଧି ଓ ବିକାଶ ହୁଏ। ଏହି ପ୍ରଭାବିତ ଜିନ୍ଗୁଡ଼ିକ ଦୁଇ ଭାଗରେ ବିଭକ୍ତ। କୋଷ ବୃଦ୍ଧି ଓ ପ୍ରଜନନ ନିମନ୍ତେ ଅଙ୍କଜିନ୍ ଦାୟୀ। ଟ୍ୟୁମର ସପ୍ରେସର ଜିନ୍ କୋଷ ବିଭାଜନ ଓ ତିଷ୍ଠିବାକୁ ରୋକେ। ନୂଆ ଅଙ୍କଜିନ୍ ସୃଷ୍ଟି ସାଧାରଣ ଅଙ୍କଜିନ୍ର ଅତି ଅଭିବ୍ୟକ୍ତି ଟ୍ୟୁମର ସପ୍ରେସର ଜିନ୍ର ନିମ୍ନ ବା ଅନୁପସ୍ଥିତି ଯୋଗୁଁ କର୍କଟ ହୁଏ। ଅନେକ ଜିନ୍ ପରିବର୍ତ୍ତନ ଯୋଗୁଁ ସାଧାରଣ ଜୀବକୋଷ କର୍କଟ ଜୀବକୋଷରେ ପରିବର୍ତ୍ତିତ ହୋଇଯାଏ। ବିଭିନ୍ନ ସ୍ତରରେ ବିଭିନ୍ନ ପ୍ରକ୍ରିୟା ଦ୍ୱାରା ଜୀବକୋଷର ପରିବର୍ତ୍ତନ ହୁଏ। କ୍ରୋମୋଜୋମ୍ ସ୍ଥାନର ସଂଯୋଗ ହେଲେ ଟ୍ରାନ୍ସଲୋକେସନ୍ ହୁଏ। ଉଦାହରଣ, କ୍ରୋନିକ୍ ମାୟୋଲୋଜେନ୍ସ ଲ୍ୟୁକେମିଆରେ ଫିଲାଡେଲଫିଆ କ୍ରୋମୋଜୋମ 9 ଓ 22ର ସଂଯୋଗ ହୁଏ, ଯାହା ଯୋଗୁଁ ବିସିଆର୍ ଏବିଆର୍ ଫ୍ୟୁଜନ୍ ପ୍ରୋଟିନ୍ ତିଆରି ହୁଏ, ଯାହା ଏକ ଅଙ୍କୋଜିନ୍ ଟାଇରୋସିନ୍ କାଇନେଜ୍ ଅଟେ। ବର୍ଗୀକରଣ, କର୍କଟ କୋଷ ଅଣୁବୀକ୍ଷଣ ଯନ୍ତ୍ରରେ ଯେଉଁ ଜୀବକୋଷ ସଦୃଶ ଦେଖାଯାଏ ସେହି କୋଷରୁ ଏହା ଆସିଛି ବୋଲି ଧରାଯାଏ ଓ ସେହି ଅନୁସାରେ ବର୍ଗୀକରଣ କରାଯାଏ। କାର୍ସିନୋମା, ଏହା ଏପିଥେଲିଆଲ କୋଷରୁ ଜାତ ହୁଏ। ଅଧିକାଂଶ କର୍କଟ ଏହି ଶ୍ରେଣୀର। ବୟସ୍କମାନଙ୍କର ସ୍ତନ, ପ୍ରୋଷ୍ଟେଟ୍, ଫୁସ୍ଫୁସ୍, ଅଗ୍ନାଶୟ ଓ କୋଲନ୍ ଇତ୍ୟାଦି ଅଙ୍ଗରୁ ଏହା ହୁଏ। ସାର୍କୋମାଉସି, ଏହା କନେକ୍ଟିଭ୍ ତନ୍ତୁରୁ, ଉପାସ୍ଥି, ଚର୍ବି, ସ୍ନାୟୁ ଇତ୍ୟାଦି ହୁଏ। ଅସ୍ଥି ମଜ୍ଜା ବାହାରେ ଥିବା ଜାକାଇମାଲ ତନ୍ତୁରୁ ଜାତ ହୁଏ। ମେସେନ୍ ଲିମ୍ଫୋମା ଓ ଲ୍ୟୁକେମିଆ, ରକ୍ତରେ ଥିବା କୋଷମାନଙ୍କରୁ ଏମାନଙ୍କର ଜନ୍ମ। ଲ୍ୟୁକେମିଆ ରୋଗ ପିଲାମାନଙ୍କୁ ହୁଏ ଓ ପିଲାଙ୍କ ସମୁଦାୟ କର୍କଟ ରୋଗର 30% ହୁଏ। ଜର୍ମ ସେଲ୍ ଟ୍ୟୁମର, ଏହା ଟେଷ୍ଟିସ୍ ଓ ଓଭାରିରୁ ଜାତ ହୁଏ। ବ୍ଲାଷ୍ଟୋମା, ଏହା ଏମ୍ବ୍ରିଓନିକ୍ କୋଷରୁ ଜାତ ହୁଏ। ଜାତ ହୋଇଥିବା ତନ୍ତୁ ବା ଅଙ୍ଗ ସହ ଉପର ଲିଖିତ ନାମ ଯୋଗ କରି କର୍କଟର ନାମକରଣ କରାଯାଏ। ଯକୃତରୁ ହେପାଟ ଯକୃତ, ଜାତ କର୍ସିନୋମାକୁ ହେପାଟ କାର୍ସିନୋମା, ବ୍ଲାଷ୍ଟୋମାକୁ ହେପାଟ ବ୍ଲାଷ୍ଟୋମା କୁହାଯାଏ। ଅଙ୍ଗ ବା ତନ୍ତୁର ଇଂରାଜୀ ନାମକୁ ବ୍ୟବହାର କରାଯାଏ। କର୍କଟ ଶ୍ରେଣୀର ନ ହୋଇ ଅର୍ବୁଦ ହେଲେ ତାହାକୁ ବିନାଇନ୍ ଶ୍ରେଣୀ ଅନ୍ତର୍ଭୁକ୍ତ କରାଯାଏ। ଏହି ଶ୍ରେଣୀର ଅର୍ବୁଦମାନଙ୍କ ନାମ ଶେଷରେ ଓମା ବ୍ୟବହାର କରାଯାଏ, ଯେପରିକି ଚର୍ବିରୁ ହେଲେ ଲାଇଫୋମାୟୋମା, ମେଲାନୋମା ଇତ୍ୟାଦି। କେତେକ କର୍କଟର ନାମ ଅଣୁବୀକ୍ଷଣ ଆକୃତି ଅନୁସାରେ ଦିଆଯାଏ, ଯେପରିକି ସ୍ପିଣ୍ଡଲ ସେଲ୍ କାର୍ସିନୋମା। ଧନ୍ୟବାଦ।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ। ତାହେଲେ ବହୁତ ଉତ୍ତମ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମର ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori।
ଅଛି ନାମ ତୁମର, ହୃଦୟ ଅଛି ନାମ ତୁମର, ତୁମର କତେ କିଣା ଯେ ଜୀବନ ମୋହର, ହୃଦୟ ଅଛି ନାମ ତୁମର, ହୃଦୟ ଅଛି ନାମ ତୁମର, ତୁମର କତେ କିଣା ଯେ ଜୀବନ ମୋହର, ହୃଦୟ ଅଛି ନାମ ତୁମର, ହୃଦୟ ଅଛି ନାମ ତୁମର।
ତାହେଲେ ଚାଲନ୍ତୁ ବର୍ତ୍ତମାନ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କ ଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ଯେମିତି ହେଲେ ବି ଏହା ନିୟମ। ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ପରାକ୍ରମୀ ପରମେଶ୍ୱର, ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଏହି କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ଅନ୍ତର୍ଯ୍ୟମୀ ପରମ ପିତା ଆପଣଙ୍କର ସହବର୍ତ୍ତୀ ରହନ୍ତୁ। ଆପଣଙ୍କର ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ ଆଉ ଶତ୍ରୁ ସୟତନ ହସ୍ତରୁ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ଶାନ୍ତି ଆନନ୍ଦ ଆଉ ମଙ୍ଗଳମୟ ଜୀବନ ଆପଣଙ୍କୁ ପ୍ରଦାନ କରନ୍ତୁ। ତାହାଙ୍କ କରୁଣା, ତାହାଙ୍କ ଅସୀମ ପ୍ରେମ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ସଦାପ୍ରଭୁ ପରମେଶ୍ୱରଙ୍କ ମଧୁର ବାକ୍ୟ ପବିତ୍ର ଶାସ୍ତ୍ରରୁ ତାହାଙ୍କ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଯେମିତି ହେଲେ ବି ନିୟମ। ଏହା ନିୟମ। ପ୍ରିୟ ଶ୍ରୋତା, ଆମ୍ଭେମାନେ ଜାଣିଛୁ ଯେ ନିୟମ କାନୁନୁ ମନୁଷ୍ୟକୁ ସତ୍ ରାସ୍ତାରେ ଯିବା ପାଇଁ ସାହାଯ୍ୟ କରିଥାଏ। ପ୍ରତ୍ୟେକ ଶାସକ ଶାସନ ବା ପ୍ରତ୍ୟେକ ଦେଶରେ ନିୟମ କାନୁନୁ ରୁହେ, ଯାହାଦ୍ୱାରା ସେହି ଶାସକ ବା ଶାସନକର୍ତ୍ତା ସେହି ଦେଶକୁ ନିୟମ ପ୍ରକାରେ ଶାସନ କରିପାରିବ। ଚାଲନ୍ତୁ ଆମେ ଏହି ବିଷୟରେ ଅଧିକ ଜାଣିବା। କଥାରେ କୁହାଯାଉଅଛି, ଜଣେ କୁଷ୍ଠି ଯୀଶୁଙ୍କ ନିକଟକୁ ଆସି ସୁସ୍ଥ ହେବା ନିମନ୍ତେ ଅନୁରୋଧ କଲେ। ଅଧିକାଂଶ ଲୋକମାନେ ଜାଣିଥିଲେ ଯେ ଯୀଶୁଙ୍କ ଦିନରେ ସେମାନଙ୍କୁ ଲୋକମାନଙ୍କ ଠାରୁ ଅଲଗା କରାଯାଉଥିଲା, କିନ୍ତୁ ଯୀଶୁ ପରିଷ୍କାର କଲେ, ତାହାକୁ ସ୍ପଷ୍ଟ କଲେ ଏବଂ ତାହାକୁ ଯେମିତି ହେଲେ ସୁସ୍ଥ କଲେ। ପିତର ଯୀଶୁଙ୍କୁ ତିନିଥର ଅସ୍ୱୀକାର କଲେ। ପୁନରୁଦ୍ଧାରରେ ପରେ ଯୀଶୁ ପିତରଙ୍କୁ ହୃଦୟକୁ ଅନ୍ୱେଷଣ କଲେ ଏବଂ ଯେମିତି ହେଲେ ମଧ୍ୟ ତାହାଙ୍କ କାର୍ଯ୍ୟରେ ବ୍ୟବହାର କଲେ। ପିତର ତାହାଙ୍କୁ ବିରୋଧ କରିଥିଲେ ମଧ୍ୟ ପରମେଶ୍ୱରଙ୍କର ମଣ୍ଡଳୀ କରନ୍ତିରେ ପାଉଲଙ୍କର ଅଧିକାର ଓ ପ୍ରେରଣାରେ କୃତଜ୍ଞତା କରୁନଥିଲେ, କିନ୍ତୁ ଯେମିତି ହେଲେ ମଧ୍ୟ ପାଉଲ ସେମାନଙ୍କୁ ସେବା କଲେ। ଯେମିତି ହେଲେ ନିୟମଟି ସବୁଠାରୁ ମୁଖ୍ୟ ଚରିତ୍ରକୁ ପ୍ରକାଶ କରିଥାଏ, ଯିଏକି ଅନ୍ୟମାନଙ୍କ ଉତ୍ତମତା ନିମନ୍ତେ ଇଚ୍ଛା କରେ। ପ୍ରିୟ ଶ୍ରୋତା, କୋଟି କୋଟି ମାନବ ଲୋକ ମୃତ୍ୟୁ ହୋଇଯାଉଛନ୍ତି, ସେମାନେ ପାପର ଶିକୁଳିରେ ବନ୍ଧନ। ସେମାନେ କେବେ ମଧ୍ୟ କାନରେ ଖ୍ରୀଷ୍ଟଙ୍କ ପ୍ରେମକୁ ଶୁଣିନଥିଲେ। ଯଦି ଆମ୍ଭେମାନେ ସେମାନଙ୍କ ସ୍ୱାସ୍ଥ୍ୟରେ ବା ସେମାନଙ୍କ ସ୍ଥାନରେ ରହିଥାନ୍ତୁ, ଆମ୍ଭେମାନେ ସେମାନଙ୍କଠାରୁ କ'ଣ କରିବା ନିମନ୍ତେ ଚାହିଁଥାନ୍ତୁ? ତେଣୁ ଏହି ସମସ୍ତ ବିଷୟ ଆମେ ସେମାନଙ୍କ ନିମନ୍ତେ କରିବା। ପ୍ରତ୍ୟେକ ଜଣ ଛିଡ଼ା ହେବା କିମ୍ବା ବିଚାରରେ ଖ୍ରୀଷ୍ଟଙ୍କ ନିୟମକୁ ଜୀବନରେ ରଖିବା। ଏହି ନିୟମଟି ହେଲା, ଅତଏବ ଲୋକମାନେ ତୁମମାନଙ୍କ ପ୍ରତି ଯାହାକୁ ବା ଯାହା ସବୁ କରନ୍ତୁ ବୋଲି ଇଚ୍ଛା କର, ତୁମେମାନେ ମଧ୍ୟ ସେମାନଙ୍କ ପ୍ରତି ସେହିସବୁ କର ବୋଲି ଯୀଶୁଖ୍ରୀଷ୍ଟ ତାହାଙ୍କ ଶିଷ୍ୟମାନଙ୍କୁ କହିଥିଲେ। ଏହି ସ୍ୱର୍ଣ୍ଣ ନିୟମଟି ପ୍ରଭୁଙ୍କର ସେବା କାର୍ଯ୍ୟ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହି ପ୍ରକାର ସେବା କରିବାକୁ ଚିନ୍ତା କରିବା ଆମର ଲାଭ କ'ଣ ହେବ ତାହା ଭାବିବା ଆଗରୁ ଅନ୍ୟମାନଙ୍କର ଉତ୍ତମ କିପରି ହେବ ତାହା ପ୍ରଥମେ ଚିନ୍ତା କରିବା ଉଚିତ। ଯୀଶୁ ପ୍ରେମରେ ଆମମାନଙ୍କୁ ଆହ୍ୱାନ କରୁଅଛନ୍ତି ଏବଂ ଲୋକମାନଙ୍କୁ ଦୟା କଲେ, ଏପରିକି ସେମାନେ ଆମକୁ ଘୃଣା କରୁଥିଲେ କିମ୍ବା ଆମର ଶତ୍ରୁ ଥିଲେ ମଧ୍ୟ। ଧ୍ୟାନ ଦିଅନ୍ତୁ ଯେ ଯୀଶୁ ଏହିସବୁ କାର୍ଯ୍ୟ ଏବଂ ଚରିତ୍ର ସହିତ ଆପଣାକୁ ପରମେଶ୍ୱରର ଚରିତ୍ରର ପରିଚୟ ଦେଉଥିଲେ। ମାତ୍ର ତୁମମାନଙ୍କର ଶତ୍ରୁମାନଙ୍କୁ ପ୍ରେମ କର ଏବଂ ସେମାନଙ୍କ ମଙ୍ଗଲ କର, ପୁଣି ପରିଶୋଧରେ ଆଶା ନ ରଖି ଋଣ ଦିଅ, ତାହେଲେ ତୁମ୍ଭମାନଙ୍କର ପୁରସ୍କାର ପ୍ରଚୁର ହେବ ଓ ତୁମ୍ଭେମାନେ ପରାପ୍ତଙ୍କ ସନ୍ତାନ ହେବ, କାରଣ ସେ ଅକୃତଜ୍ଞ ଓ ଦୁଷ୍ଟମାନଙ୍କ ପ୍ରତି କୃପାବାନ ଅଟନ୍ତି। ତୁମ୍ଭମାନଙ୍କ ପିତା ଯେପରି ଦୟାଳୁ, ତୁମ୍ଭେମାନେ ସେହିପରି ଦୟାଳୁ ହୁଅ। ଏହିପରି ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଥିଲେ। ପ୍ରିୟସୋତା, ଯୀଶୁଙ୍କର ଅନୁସାରେ ଦୁଇଟି ମୁଖ୍ୟ ଆଦେଶଟି ରହିଛି, ଈଶ୍ୱରଙ୍କୁ ପ୍ରେମ କର ଏବଂ ଆପଣା ପ୍ରତିବେଶୀକୁ ପ୍ରେମ କର। ସେ ମଧ୍ୟ ଆମକୁ ସ୍ପଷ୍ଟ ରୂପେ ପ୍ରକାଶ କଲେ ଯେ କିଏ ହେବ ଆମର ପ୍ରତିବେଶୀ। ଯଦି ଆପଣଙ୍କ ସମୟ ରହିଅଛି, ପଢ଼ନ୍ତୁ ଲୁକ ପୁସ୍ତକ 10:29-37। କୌଣସି ପ୍ରଶ୍ନ ନାହିଁ ଯେ ଯୀଶୁଙ୍କର ଜୀବନର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଈଶ୍ୱରଙ୍କ ସ୍ପଷ୍ଟ ପ୍ରେମର ଉଦାହରଣ ରହିଛି, ଯିଏକି ସ୍ୱୟଂ ପ୍ରେମ। ତେଣୁ ଯଦି ଆମ୍ଭେମାନେ ଈଶ୍ୱରଙ୍କ ଚରିତ୍ରକୁ ପ୍ରକାଶ କରିବା ଏବଂ ବାସ୍ତବରେ ସେ ପ୍ରକୃତରେ ପ୍ରେମିକ, ଆମେ ମଧ୍ୟ ପ୍ରେମ ପ୍ରକାଶ କରିପାରିବା। ଏହାକୁ ଅନ୍ୟ ମାଧ୍ୟମରେ ଚିନ୍ତା କରନ୍ତୁ। ସବୁଠାରୁ ଗୋଟିଏ ମହାନ ବାହାନା ଲୋକମାନଙ୍କର ହେଲା, ଯେବେ ଯୀଶୁଙ୍କୁ ଏବଂ ଖ୍ରୀଷ୍ଟିଆନ ଧର୍ମକୁ ଲୋକମାନେ ଗ୍ରହଣ କଲେ ନାହିଁ। ଉଦାହରଣ ସ୍ୱରୂପ, ଲୋକମାନେ ଆପଣାକୁ ଖ୍ରୀଷ୍ଟିଆନ ଭାବରେ ଦାବି କରୁଥିଲେ। କ'ଣ ସବୁ ଉଦାହରଣ ଆପଣ ଇତିହାସରେ ପାଇଅଛନ୍ତି କିମ୍ବା ଏପରି ଆଜି କିପରି ଖ୍ରୀଷ୍ଟିଆନ ହୋଇଛନ୍ତି କିମ୍ବା ଖ୍ରୀଷ୍ଟିଆନ ଭାବରେ ଅଳ୍ପ ଲୋକ ଦାବି କରିଅଛନ୍ତି। ଯୀଶୁଙ୍କ ନାମରେ ଭୟଙ୍କର କାଣ୍ଡ ସବୁ କରୁଛନ୍ତି, ଯାହା ଦାନିଏଲ ପୁସ୍ତକରେ ମଧ୍ୟ ନାହିଁ। ଏପରି ଲୋକମାନେ ମଣ୍ଡଳୀରେ ମଧ୍ୟ ରହିପାରନ୍ତି ବୋଲି ବାଇବଲ କହେ। ଏଥିରେ ଆଶ୍ଚର୍ଯ୍ୟ ହେବାର ଆବଶ୍ୟକ ନାହିଁ। ଇତିହାସର ଅଧିକାଂଶ ଲୋକମାନେ ଏପରିକି ଆଜି ମଧ୍ୟ ସମ୍ପୂର୍ଣ୍ଣ ଖ୍ରୀଷ୍ଟିଆନ ଧର୍ମରୁ ବାହାରି ଯାଇଛନ୍ତି। ତେଣୁ ଖ୍ରୀଷ୍ଟଙ୍କୁ ଆମ ଜୀବନ ଦ୍ୱାରା ଦୃଢ଼ ରୂପରେ ଅନ୍ୟମାନଙ୍କ ପାଖରେ ପ୍ରକାଶ କରିବା ଏବଂ ଯୀଶୁ ଯେପରି ଆମ ପ୍ରତି ପ୍ରେମ କରିଅଛନ୍ତି, ସେହିପରି ଆମର ଜୀବନ ଦ୍ୱାରା ଆମେ ଅନ୍ୟମାନଙ୍କ ପାଖରେ ଅଧିକ ଶକ୍ତିଶାଳୀ ରୂପେ ପ୍ରକାଶ କରିବା। ଯଦି ଆମେ Mark 8:22-25 ପଢ଼ିବା, ସେଠି ଆମେ ପାଉଛୁ ଏକ ସୌନ୍ଦର୍ଯ୍ୟ ଦୃଷ୍ଟାନ୍ତ। ଏଠି ଲେଖାଯାଉଛି, ତାହାର ଆଖିରେ ଛେପ ପକାଇ ଓ ତାହା ଉପରେ ହାତ ଥୋଇ ତାହାକୁ ପଚାରିଲେ, ତୁମେ ତ କିଏ କିଛି ଦେଖୁଅଛ, କାହିଁକି ଯୀଶୁ ତାହାର ଆଖିରେ ଛେପ ପକାଇଲେ? ପୁରାତନ ପୁସ୍ତକଗୁଡ଼ିକରେ ଡାକ୍ତରମାନେ ଲାଲକୁ ବ୍ୟବହାର କରିବା ଉଦାହରଣ ପ୍ରକାଶ ପାଉଛି। ଯୀଶୁଙ୍କର ଆଶ୍ଚର୍ଯ୍ୟ କର୍ମଟି ଅନ୍ଧ ବ୍ୟକ୍ତିକୁ ସୁସ୍ୱାସ୍ଥ୍ୟ ପ୍ରଦାନ କଲା, ବଧିରକୁ ସୁସ୍ଥ କଲା ପରି ଅଧିକ ସମୟ ଲାଗିନାହିଁ। ଯାହା ହେଉନା କାହିଁକି, ତାହାଙ୍କର ଅନ୍ୟାନ୍ୟ ଆଚର୍ଯ୍ୟ କର୍ମଗୁଡ଼ିକ ମଧ୍ୟରେ ଅନ୍ଧ ବ୍ୟକ୍ତିଙ୍କ ସୁସ୍ଥତା ଦୁଇ ଭାଗରେ ବିଭକ୍ତ। ପୁଣି ଥରେ ଯଦି ଆପଣ ପଢ଼ିବେ ମାର୍କ 23:24, ଆପଣ ବ୍ୟକ୍ତିଙ୍କର ଉତ୍ତରକୁ ଏହି ପ୍ରଶ୍ନ ଦ୍ୱାରା ବୁଝିପାରିବେ କି ତୁମେ କି କିଛି ଦେଖୁଅଛ। ମୁଁ ମଣିଷମାନଙ୍କୁ ଦେଖୁଅଛି, କାରଣ ମୁଁ ଗଛ ପରି କ'ଣ ଚାଲୁଥିବା ଦେଖୁଅଛି। ଏହା ଆମେ ପାଉ ମାର୍କ 8:24। ତାହାଦ୍ୱାରା ସେ ଏତିକି ଭିନ୍ନତା କହିପାରେ ଯେ ଲୋକମାନେ ଏବଂ ଗଛଗୁଡ଼ିକ ଚଳପ୍ରଚଳ ହୋଇପାରନ୍ତି। ଆତ୍ମିକ ଭାବରେ ଏହାର ଅର୍ଥକୁ କ'ଣ ବୋଲି ବୁଝିପାରିବା, ଯାହାକି ଆମ ଜୀବନରେ ଘଟୁଅଛି। ହୁଏତ ଏହା ଆମକୁ ଯୀଶୁ ଆଧ୍ୟାତ୍ମିକ ଦୃଷ୍ଟି ଦେବେ, ଆମ୍ଭେମାନେ ପୁରାପୁରି ଭାବରେ ପୁନଃସ୍ଥାପନ ହୋଇପାରୁନାହୁଁ। ହୁଏତ ଆମ୍ଭେମାନେ ଲୋକମାନଙ୍କ ଗଛ ରୂପେ ବସ୍ତୁ ରୂପେ ଦେଖିଥାଉ। ଏହାର ଅର୍ଥ ହେଉଛି ଯେ ପ୍ରକୃତ ଲୋକଙ୍କ ପ୍ରକୃତ ଆବଶ୍ୟକତାରେ ଆମେ ଅନ୍ଧ ହୋଇ ଦେଖୁଛୁ। ସେମାନେ ଗୋଟିଏ ଜିନିଷ ସଂଖ୍ୟା ଭାବରେ ମଣ୍ଡଳୀରେ ଯୋଗ ଦେଇଥାନ୍ତି, ନତେଜ ବାପ୍ତିସ୍ମକୁ ଅଧିକ ସଂଖ୍ୟାରେ ନେଇ ବା ଲେଖିଥାନ୍ତି ବା ଦେଖେଇଥାନ୍ତି, କିମ୍ବା ଆମର ଉତ୍ତମ ହେବାର ଦେଖିଥାଉ। ସେମାନଙ୍କ ସ୍ୱାର୍ଥ ମନୋଭାବ ରହିଥାଏ। ଅଧିକାଂଶ ଲୋକମାନେ ଗୋଟିଏ ମଣ୍ଡଳୀରେ ରହିପାରନ୍ତି ନାହିଁ। ପୁଣି ଥରେ ଯଦି ଆପଣ ପଢ଼ିବେ ମାର୍କ 8:25, ଏହି ପରିସ୍ଥିତିରେ କାହିଁକି ଯୀଶୁ ଏହି ବ୍ୟକ୍ତିଙ୍କୁ ଦୁଇଟି ଭାଗରେ ସୁସ୍ଥତା କଲେ? ଏହି କାହାଣୀରୁ ସ୍ପଷ୍ଟ ପ୍ରମାଣ ମିଳେ ଯେ ଏହି ଆଶ୍ଚର୍ଯ୍ୟ କର୍ମ କରିବା ପୂର୍ବରୁ ଯୀଶୁ ଅନ୍ୟ ପ୍ରକାରର ଅନ୍ଧ ବିଷୟରେ କାର୍ଯ୍ୟ କରୁଥିଲେ। ତାହାଙ୍କର ଶିଷ୍ୟମାନେ ତାହାଙ୍କର ବାକ୍ୟକୁ ବୁଝିପାରିଲେ ନାହିଁ। ଫାରୁସିମାନଙ୍କ ଓ ହେରୋଦ ରାଜାଙ୍କ କମ୍ଫିର ଠାରୁ ସାବଧାନ ହୋଇଥାଉ। ସେମାନେ ଭାବିଲେ ଯେ ସେମାନଙ୍କର ଆପଣା ନୌକା ଯାତ୍ରା ନିମନ୍ତେ ଯଥେଷ୍ଟ ରୁଟି ହୋଇପାରିଥିବ ନାହିଁ। ଯୀଶୁ ସେମାନଙ୍କୁ ଅନ୍ଧ ବୋଲି ଡାକିଲେ। ଚକ୍ଷୁ ଥାଉ ଥାଉ କି ଦେଖୁନାହୁଁ, ଏହିପରି ଯୀଶୁ ମାର୍କ 8:18 କହୁଅଛନ୍ତି। ପ୍ରିୟ ସଥା, ମଣ୍ଡଳୀ ବାହାରରେ ଲୋକମାନେ କେବଳ ଯୀଶୁଙ୍କର ସୁସ୍ଥତା ପାଇବାର ସ୍ପର୍ଶକୁ କେବଳ ଆବଶ୍ୟକତା କରୁନାହାନ୍ତି। ଅଧିକାଂଶ ମଣ୍ଡଳୀର ଲୋକମାନେ ଗୋଟିଏ ହିସାବ ଓ ଜିନିଷ ଯତ୍ନ ନିଅନ୍ତି ନାହିଁ, କିମ୍ବା ମଣ୍ଡଳୀର ଦ୍ୱାରା ନିକଟରେ ଠିଆ ହୋଇ ଖ୍ରୀଷ୍ଟଙ୍କର ଅଧିକାଂଶ ନୂଆ ପିଲାପିଲି ରହି ଧ୍ୟାନ ହେବା ଆବଶ୍ୟକ। ମଣ୍ଡଳୀର ସଭ୍ୟମାନଙ୍କୁ ଯୀଶୁଙ୍କର ଦ୍ୱିତୀୟ ସ୍ପର୍ଶର ଆବଶ୍ୟକତା ରହିଛି, ତେଣୁ ସେମାନେ ଅଧିକ ବିଷୟକୁ ସ୍ପଷ୍ଟ ରୂପେ ଦେଖିପାରୁଛନ୍ତି ଏବଂ ଯୀଶୁ ଯେପରି କଲେ ସେହିପରି ପ୍ରେମ ଅନ୍ୟମାନଙ୍କୁ କରିବାକୁ ଆସନ୍ତି। ଏହା ହେଉଛି ନିୟମ ବା ବ୍ୟବସ୍ଥା। ପ୍ରିୟ ଶ୍ରୋତା, ଯୀଶୁ ଯେବେ ଏହି ପୃଥିବୀରେ ଥିଲେ ଏହି ନିୟମଗୁଡ଼ାକ ପାଳନ କରୁଥିଲେ, ଲୋକମାନଙ୍କ ସେବା କରୁଥିଲେ, ଲୋକମାନଙ୍କୁ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ବିଷୟରେ କହୁଥିଲେ। ତାହେଲେ ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମେ ନିର୍ଣ୍ଣୟ ନେବା କି ଆମେ ସେହି ବ୍ୟବସ୍ଥାକୁ ସେହି ନିୟମକୁ ପାଳନ କରିବା କି ଅନ୍ୟମାନଙ୍କ ସେବା କରିବା, ଅନ୍ୟମାନଙ୍କୁ ପ୍ରେମ କରିବା। ଯେବେ ଆମେ ଅନ୍ୟମାନଙ୍କୁ ପ୍ରେମ କରିବା, ଆମ ପ୍ରେମ ଦ୍ୱାରା ସେମାନେ ଅନ୍ୟମାନଙ୍କୁ ବି ପ୍ରେମ କରିବେ, ଆଉ ସେହି ପ୍ରେମ ଆମମାନଙ୍କୁ ପ୍ରକାଶ କରିବେ। ଯେପରି ଯୀଶୁ ଆମମାନଙ୍କୁ ତାହାଙ୍କ ପ୍ରେମ ପ୍ରକାଶ କଲେ କୃଷରେ ନିଜ ଜୀବନ ଦାନ ଦେଇ। ପ୍ରିୟ ଶ୍ରୋତା, ଏହି ଯେଉଁ ସୁବର୍ଣ୍ଣ ସୁଯୋଗ, ଏହି ଯେଉଁ ସୌନ୍ଦର୍ଯ୍ୟ ବାକ୍ୟ ଯାହା ଆମେ ବର୍ତ୍ତମାନ ଶୁଣିଲୁ। ମୁଁ ଆଶା କରୁଛି ଏହି ବାକ୍ୟରେ ଆପଣମାନେ ଆଶିଷ ପାଇବେ। ଯୀଶୁଖ୍ରୀଷ୍ଟ ବହୁ ଶୀଘ୍ର ଆସୁଅଛନ୍ତି, ଆଉ ଯଦି ଆମେମାନେ ତାହାଙ୍କ ବାକ୍ୟ ଅନୁସାରେ ଚାଲୁଅଛୁ ନିଶ୍ଚିତ ଭାବରେ ତାହାଙ୍କ ସହ ଆମେ ସେହି ସ୍ୱର୍ଗରାଜକୁ ଯାଇପାରିବା। ତାହେଲେ ଚାଲନ୍ତୁ ଏହି ଆଶାରେ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ନାମରେ ବିନୟ ସ୍ୱରୂପେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, ତୁମେ ହି ସୃଷ୍ଟିକର୍ତ୍ତା, ତୁମେ ହି ତ୍ରାଣକର୍ତ୍ତା, ତୁମେ ହି ରାଜାଙ୍କ ରାଜା, ପ୍ରଭୁଙ୍କ ପ୍ରଭୁ। ଏହି ପାପୀ ମନୁଷ୍ୟ ବର୍ତ୍ତମାନ ତୁମ ସେହି ସମ୍ମୁଖରେ ଆଣ୍ଟୁପାତି ପ୍ରାର୍ଥନା କରୁଅଛି, ଦୟାକରି ଏହି ପାପ ସବୁ କ୍ଷମା କର। ଆମମାନଙ୍କ ଜୀବନରେ ଅନେକ ଗୁଡ଼ାଏ ପାପ କାମ କରିଅଛୁ, ଆମ ପାପ ସବୁ ତୁମ ସେହି ବହୁ ମୂଲ୍ୟ ରକ୍ତରେ ପରିଷ୍କାର ଭାବରେ ଧୋଇଦିଅ, ସେହି ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ଭରାଇ ଦିଅ, ଯେପରିକି ଆମ୍ଭେମାନେ ଆପଣ ଯେପରି ଅନ୍ୟମାନଙ୍କୁ ପ୍ରେମ କରିଥିଲ ଆମ୍ଭେମାନେ ଅନ୍ୟମାନଙ୍କୁ ପ୍ରେମ କରିପାରିବୁ, ଶତ୍ରୁମାନଙ୍କୁ ପ୍ରେମ କରିପାରିବୁ। ଏଥିପାଇଁ ତୁମ ସେହି ଆଶିଷ, ତୁମ ସେହି ପବିତ୍ର ଆତ୍ମା ନିତାନ୍ତ ଜରୁରୀ ପଡ଼ୁଅଛି। ହେ ପରମେଶ୍ୱର, ଆମ ଜୀବନ ତୁମ ସେହି ସତ୍ୟମୟ ହସ୍ତରେ ସମର୍ପଣ କରୁଅଛୁ, ଆଉ ଯେବେ ତୁମ୍ଭେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ ସେତେବେଳେ ଆମମାନଙ୍କୁ ମନେ ରଖ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର, ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ୍ ଫୋନ, ସ୍ମାର୍ଟଫୋନ, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ ଆପ୍। ଆପଣଙ୍କର ମୋବାଇଲ ପ୍ଲେ ଷ୍ଟୋରକୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ଼ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।